ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ବଛର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକେ ବରକସ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ପାଞ୍ଚ ବଛରେ ଗାଁ ଇଲାକା ରାସ୍ତା ଆଉ ସେତୁ ନିର୍ମାଣ ବାବଦେ 32,000 କୋଟି ଅତକା ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଟି ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଇତାର ସହିତ 7ଟା ବିଭାଗର 13ଟା ପ୍ରସ୍ତାବକେ ଆଲୋଚନା ଉତ୍ତରୁ ଅନୁମୋଦନ କରାଯାଇଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁଗର କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେଇଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଆଇଜ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉନ୍ମୋଚନ କରିବେ। ସମ୍ଭାବ୍ୟ COVID-19 ପରିସ୍ଥିତିକେ ନଜରଟି ରଖିକରି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପ୍ରସ୍ତୁତି ଆଉ ଜରୁରୀ ପଦକ୍ଷେପ ବାବଦେ ସମୀକ୍ଷା କରାଯାଇଥିଲା। COVID-19 ନେଇକରି କେନ୍ସି ପ୍ରକାରର ଗୁଜବ କି ଅପପ୍ରଚାର କେ ନାଇଁ ଡରିକରି ସଚେତନ ରହିବାର ସହିତ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ମାନବାର୍କେ ଲୋକଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ପରାମର୍ଶ ଦେଇଛନ୍। 2026-27 ଆର୍ଥିକ ବଛର ଲାଗି ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଇଷ୍ଠାନୁ ମୂଲ ହେଉଛି। ଆଇବା ମାସ 14 ତାରିଖ ତକ୍ ଏ ପ୍ରକ୍ରିୟା ଚାଲବା। ଯୋଜନା ବାବଦେ ପୁରା ତଥ୍ୟ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ dot.odisha.gov.in ଥି ମିଳିପାରୁଛି। ଆବେଦନକାରୀମାନେ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଉ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ନୁ ଫର୍ମ ନେଇପାରିବେ। ଏ ବଛର ଆବେଦନକାରୀମାନେ ଆଇବା ମାସ 14 ତାରିଖ ଭିତରେ ଅନ୍ଲାଇନ୍ ଜରିଆ ବିଲ୍ ଆବେଦନ କରିପାରିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। କଟକ ବାଦାମବାଡ଼ିଠାରେ 3 ଏକର ଜମିନ୍ ଥି 42 କୋଟି ଟଙ୍କା ଖର୍ଚ୍ଚା ଥି ତିଆର ରାଜ୍ୟର ସବୁନୁ ବଡ଼ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଗଲାକାଲି ଲୋକାର୍ପିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଇତାକେ ଉଦ୍ଘାଟନ କରିଛନ୍। ଏ ଅତ୍ୟାଧୁନିକ ସ୍ମାର୍ଟ ପାଠାଗାର ଥି 1,00,000 ଏତକା ବହି, 1,000 ଏତକା ପାଠକ ବସ୍ବାର ଲାଗି ଜାଗା, ଇ ଲାଇବ୍ରେରୀ, ଗବେଷଣା କକ୍ଷ, ପ୍ରେକ୍ଷାଳୟ, କ୍ୟାଫେଟେରିଆ ସହିତ ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଯୁବପିଢ଼ିର ଦକ୍ଷତା ଆଉ ଦେଶ ନିର୍ମାଣ ଦିଗେ ଯୋଗଦାନକେ ସମ୍ମାନ ଜନେଇକରି ଫି ବଛର ଆଜିର୍ ଦିନକେ ବିଶ୍ୱ ଯୁବକୌଶଲ ଦିବସ ଭାବେ ପାଳନ କରାଯାଏସି। ଏ ଦିବସ ପାଳନ ଲାଗି ମିଳିତ ଜାତିସଂଘନ ଶ୍ରୀଲଙ୍କା ଦେଇଥିବା ପ୍ରସ୍ତାବକେ 2014 ନଭେମ୍ବର 11 ତାରିଖ ଦିନ ଗୃହୀତ କରାଯାଇଥିଲା। 2015 ଜୁଲାଇ 15 ଦିନ ବିଶ୍ୱ ଯୁବକୌଶଲ ଦିବସ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଦକ୍ଷତା ବିକାଶ ଯୋଜନା ମୂଲ କରିଥିଲେ। ଏହି ଯୋଜନାଥି ସରକାରଙ୍କ ତରଫୁ ଜୁଆନ ପିଲା ଟୁକେଲମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରର ମାହାଲିଆ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ରହିଛି। ଏ ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ କେପ୍କେ ନିର୍ଭୁଲ ଭାବେ କରିବା ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ବିଏଲ୍ଓ ଆଉ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଆଉ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଦେଖରେଖଟି ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ମାଇ ଭାରତର ଜିଲ୍ଲା ପରାମର୍ଶଦାତା କମିଟିର ପହିଲା ବୈଠକ ଆଉ ଜିଲ୍ଲା ସମନ୍ୱୟ କମିଟିର ବୈଠକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଥିବା ସଦ୍ଭାବନା ସଭାଗୃହନ ହୋଇଯାଇଛି। ବୈଠକଟି ଜିଲ୍ଲାନ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ଭିନ୍ ଭିନ୍ ସରକାରୀ ବିଭାଗ ଭିତରେ ତାଲମେଲ ଆଉ ମାଇ ଭାରତ କାର୍ଯ୍ୟକ୍ରମକେ ଅତକା ବ୍ୟାପକ କରବାର ଉପରେ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷନ ଭିନ୍ ଭିନ୍ ସରକାରୀ ଅଭିଯୋଗର ସ୍ଥିତି ବାବଦ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସବୁ ଅଭିଯୋଗମାନଙ୍କୁ ଆଇବା ହପ୍ତେ ଭିତରେ ସମାଧାନ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଟି ରାଜ୍ୟ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ 11ଟା ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ସହିତ 9ଟା ଜିଲ୍ଲାର ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।